ओम शांति। आज सकार महावाक्य 24 अक्टोबर 2025 मधुर सतान मानी बाबा आसुचंती तुम मन को घर रास्ता बताई। जदि तुम्हें आत्म अभिमानी हो रही तेबे एही रास्ता को सहजरे देखि पारिब। प्रश्न, संगम जुगरे एपरी क्यों ज्ञान मिलिछि जहा द्वारा सत्ययुगी देवता मन को मोहजित कहा। उत्तर, संगम रे बाबा तुम मन को अमर कथा सुनाई अमर आत्मार ज्ञान देछंती। तुमको ज्ञान मिलिला जे एहा हेउची पूर्व प्रस्तुत अविनाशी ड्रामा। एथिरे प्रत्येक आत्मा निज निजर अभिनय करुछंती। आत्मा गोटे शरीर छाड़ी अन्य एक शरीर धारण करुची। कांदिवार कौन सी कथा नहीं। एही ज्ञान द्वारा ही सत्ययुगी देवता मन को मोहजित कहा जाउची। सेठारे मृत्युर नाम रहिबो नाही। खुशी खुशी रे पुरुणा शरीर छाड़ी नुआ धारण करी थांते। गीता नयनहीन को राहो दिखाओ प्रभु। ओम शांति। मधुर आत्मिक संतान मानक प्रति आत्मिक बाबा कहते कि मु तुमको रास्ता तो देखाउची किंतु प्रथमे निज को आत्मा निश्चय करी बस। देही अभिमानी होई बसिले तुमको बहुत सहज भावे रास्ता देखा जीवो। भक्ति मार्गरे अधाकल्प भ्रमित होइछ। भक्ति मार्गर अनेक सामग्री रहिछि। एबे बाबा बुझाई जे अविनाशी पिता जने ही अटंती। बाबा कहुछंती मु तुमको रास्ता देखाउछि। दुनिया रे लोक मानंकु एहा मध्य जणा नाही जे ईश्वर केऊ रास्ता देखाउछंती। मुक्ति जीवन मुक्ति गति सद्गति रा रास्ता देखाउछंती। शांति धाम को मुक्ति कहा जाए। आत्मा शरीर बिना किछि भी कोई पारिबो नाही। कर्मेन्द्रिय द्वारा ही शब्द उच्चारित होइथाय। मुख द्वारा शब्द उच्चारित हुए। मुख नथिले शब्द केउठारु आसिबो। कर्म करिबा पई आत्मा को एही अंग प्रत्यंग मिलिछि। तुमे रावण राज्य रे विकर्म करिथाओ। एही विकर्म छि छि कर्म होई जायथाय। सत्य जुगरे रावण न थाए तेणु कर्म अकर्म हो जाए थाए। सेठारे पांच विकार न थाए ताहा को स्वर्ग कहा जाए। भारतवासी प्रथमे स्वर्गवासी थिले एबे पुणे नरकवासी कहा जीवो। समस्ते विषय वैतरणी नदी रे उबुटुबु हेउछंती। समस्ते परस्पर को दुख दे चालिछंती। वर्तमान कहुचंती बाबा एपरि जागा को नै चलो जेउठी दुखर नाम नथिबो। तहा तो जेते बेले भारत स्वर्ग थिला सेते बेले दुखर नाम ही नथिला। आमे स्वर्गरु नरक को आसी गले एबे पुनर्वार स्वर्ग को जीवार अछि। एहा हेउछि खेळ। बाबा से पिला मनंकु बुझाउछंती एहा हेउचे प्रकृत सत्संग। एठे तुम्हें सत्य पितांको मने पकाउछ। सीए ही सर्वोच्च भगवान अटंते। से हेउछंति रचयिता। तांकठारो संपत्ति मिलुछि। बाबा ही पिलामाननकु संपत्ति देबे ना। लौकिक पिता थिवा सत्य मध्य समस्ते हे भगवान हे परम पिता परमात्मा दया कर एही भली स्मरण करी थांते। ते मार्गरे धक्का खाई खाई दुखी होई जाए छंते। कहो छंते जे हे प्रभु आमको सुख शांति रा संपत्ति दियंतो। एहा त केवल बाबा ही देई परिबे। ताहा पुणी एकोसी जन्म पाए। हिसाब करिबा उचित ना। सत्य जुगरे मनंकर जेबे राज्य थिला सेते बेले निश्चिंत कम मनुष्य थिबे। एक धर्म थिला एक ही राज्य थिला ताको ही स्वर्ग बा सुखधाम कहा जाए। नुआ दुनिया को सत्व प्रधान पुरुणा दुनिया को तम प्रधान कहा जीव। प्रत्येक जिनिस प्रथमे सत्व प्रधान ପୁଣି ସତ୍ତ୍ୱ ରଜୋ ତମ ହୋଇଥାଏ। ଛୋଟ ପିଲାମାନଙ୍କୁ ସତ୍ତ୍ୱ ପ୍ରଧାନ କୁହାଯିବ। ଛୋଟ ପିଲାମାନଙ୍କୁ ମହାତ୍ମାଙ୍କ ଠାରୁ ମଧ୍ୟ ଶ୍ରେଷ୍ଠ ବୋଲି କୁହାଯାଏ। ମହାତ୍ମା ମାନେ ତ ଜନ୍ମ ନେଇ ପୁଣି ବଡ଼ ହେବା ପରେ ବିକାରର ଅନୁଭବ କରି ଘର ଦ୍ୱାର ଛାଡ଼ି ଚାଲିଯାଆନ୍ତି। ଛୋଟ ପିଲାମାନଙ୍କୁ ତ ବିକାର କ'ଣ ଜଣା ନଥାଏ, ତେଣୁ ସେମାନେ ନିଷ୍ପାପ ହୋଇଥାନ୍ତି। ତେଣୁ ମହାତ୍ମା ମାନଙ୍କ ଠାରୁ ମଧ୍ୟ ସେମାନଙ୍କୁ ଶ୍ରେଷ୍ଠ କୁହାଯାଏ। ଦେବତାମାନଙ୍କର ମହିମା ଗାନ କରନ୍ତି। ସର୍ବଗୁଣ ସମ୍ପନ୍ନ ସାଧୁମାନଙ୍କର ଏପରି ମହିମା କେବେ କରାଯାଏ ନାହିଁ। ବାବା ହିଂସା ଏବଂ ଅହିଂସାର ଅର୍ଥ ବୁଝାଇଛନ୍ତି। କାହାକୁ ମାରିବା ଏହାକୁ ହିଂସା କୁହାଯାଏ। ବିକାରଗ୍ରସ୍ତ ହେବା ଏହା ହେଉଛି ସବୁଠାରୁ ବଡ଼ ହିଂସା। ଦେବତାମାନେ ହିଂସକ ନୁହନ୍ତି, ସେମାନେ କାମ ବିକାରର ଅଧୀନ ହୁଅନ୍ତି ନାହିଁ। ବାବା କହୁଛନ୍ତି, ତୁମ୍ଭମାନଙ୍କୁ ମନୁଷ୍ୟରୁ ଦେବତା କରିବା ପାଇଁ ବର୍ତ୍ତମାନ ମୁଁ ଆସିଛି। ସତ୍ୟ ଯୁଗରେ ଦେବତା ଥାନ୍ତି, ଏଠାରେ କେହି ବି ନିଜକୁ ଦେବତା କହିପାରିବେ ନାହିଁ। ନିଜକୁ ଭାବିଥାନ୍ତି ଯେ ଆମେ ହେଉଛୁ ପାପୀ ନିଜ ଭିକାରୀ, ତେବେ ନିଜକୁ ଦେବତା କିପରି କହିପାରିବେ? ତେଣୁ ତ ହିନ୍ଦୁ ଧର୍ମ କହିଦେଇଛନ୍ତି, ବାସ୍ତବରେ ସତ୍ୟ ଯୁଗରେ ଆଦି ସନାତନ ଦେବୀ ଦେବତା ଧର୍ମ ହିଁ ଥିଲା। ହିନ୍ଦୁ ଅକ୍ଷର ତ ହିନ୍ଦୁସ୍ତାନ ଶବ୍ଦରୁ ବାହାର କରିଛନ୍ତି, ସେମାନେ ପୁଣି ହିନ୍ଦୁ ଧର୍ମ କହିଦେଇଛନ୍ତି। ତୁମେ ଯଦି କହିବ ଆମେ ଦେବତା ଧର୍ମର, ତେବେ ବି ହିନ୍ଦୁ ତାଲିକାରେ ଲେଖିଦେବେ, କହିବେ ଆମ ତାଲିକାରେ ହିନ୍ଦୁ ଧର୍ମ ହିଁ ଅଛି। ପତିତ ହୋଇଥିବା କାରଣରୁ ନିଜକୁ ଦେବତା କହିପାରନ୍ତି ନାହିଁ। ଏବେ ତୁମେ ଜାଣୁଛ ଯେ ଆମେ ପୂଜ୍ୟ ଦେବତା ଥିଲୁ, ବର୍ତ୍ତମାନ ପୂଜାରୀ ହୋଇଛୁ। ପୂଜା ମଧ୍ୟ ପ୍ରଥମେ ଶିବଙ୍କର ହିଁ କରାଯାଏ, ପୁଣି ପୂଜାରୀମାନେ ବ୍ୟଭିଚାରୀ ହୋଇଯାଆନ୍ତି। ଏକମାତ୍ର ବାବାଙ୍କ ଠାରୁ ହିଁ ସମ୍ପତ୍ତି ମିଳିଥାଏ। ଦେବୀ ତ ଅନେକ ପ୍ରକାରର ଅଛନ୍ତି, ତାଙ୍କଠାରୁ କୌଣସି ସମ୍ପତ୍ତି ମିଳେ ନାହିଁ। ଏହି ବ୍ରହ୍ମାଙ୍କ ଠାରୁ ମଧ୍ୟ ତୁମକୁ ସମ୍ପତ୍ତି ମିଳେ ନାହିଁ। ଜଣେ ହେଉଛନ୍ତି ନିରାକାରୀ ପିତା, ଅନ୍ୟ ଜଣେ ଶରୀରଧାରୀ ପିତା। ସାକାରୀ ପିତା ଥାଇ ମଧ୍ୟ ହେ ଭଗବାନ ହେ ପରମ ପିତା କହିଥାନ୍ତି, ଲୌକିକ ପିତାଙ୍କୁ ଏପରି କହିବେ ନାହିଁ। ତେବେ ପିତାଙ୍କ ଠାରୁ ସମ୍ପତ୍ତି ମିଳିଥାଏ। ପତି ଓ ପତ୍ନୀ ହାଫ୍ ପାର୍ଟନର ଅର୍ଥାତ୍ ଅଧା ଭାଗିଦାର ଅଟନ୍ତି, ତେଣୁ ତାଙ୍କୁ ଅଧା ଭାଗ ମିଳିବା ଉଚିତ। ପ୍ରଥମେ ଅଧା ଅଲଗା କରି ପତ୍ନୀକୁ ଦେବା ପରେ ବାକି ଅଧାଂଶ ପିଲାମାନଙ୍କୁ ଦେବା ଉଚିତ। କିନ୍ତୁ ଆଜିକାଲି ତ ପିଲାମାନଙ୍କୁ ହିଁ ସମସ୍ତ ସମ୍ପତ୍ତି ଦେଇ ଦେଉଛନ୍ତି। କେତେକଙ୍କର ପିଲାମାନଙ୍କ ପ୍ରତି ବହୁତ ମୋହ ଥାଏ, ଭାବନ୍ତି ଯେ ଆମେ ମରିଗଲା ପରେ ସନ୍ତାନ ହିଁ ହକଦାର ହେବ। ଆଜିକାଲିର ପିଲାମାନେ ତ ବାପା ଚାଲିଗଲା ପରେ ମାଙ୍କୁ ପଚାରୁନାହାନ୍ତି। କେତେକ ମାତୃସ୍ନେହୀ ଅଛନ୍ତି, ଆଉ କେହି ପୁଣି ମାତୃଦ୍ରୋହୀ ମଧ୍ୟ ହୋଇଥାନ୍ତି। ଆଜିକାଲି ଅଧିକାଂଶ ସନ୍ତାନ ମାତୃଦ୍ରୋହୀ ହେଉଛନ୍ତି, ସବୁ ପଇସା ଫାଲତୁରେ ଖର୍ଚ୍ଚ କରି ଉଡାଇ ଦେଉଛନ୍ତି। ଧର୍ମର ସନ୍ତାନମାନେ ମଧ୍ୟ କେତେକ ଏପରି ଅଛନ୍ତି ଯିଏକି ମାତା ପିତାଙ୍କୁ ବହୁତ ହଇରାଣ କରନ୍ତି। ଏବେ ପିଲାମାନେ ଗୀତ ଶୁଣିଲେ କହୁଛନ୍ତି, ବାବା ଆମକୁ ସୁଖର ରାସ୍ତା ଦେଖାଅ, ଯେଉଁଠି ସୁଖ ଅଛି। ରାବଣ ରାଜ୍ୟରେ ତ ସୁଖ ହୋଇପାରିବ ନାହିଁ, ଭକ୍ତି ମାର୍ଗରେ ତ ଏତିକି ବି ବୁଝିପାରୁନାହାନ୍ତି ଯେ ଶିବ ଅଲଗା ଶଙ୍କର ଅଲଗା। ବାସ ମୁଣ୍ଡ ପିଟୁଥାଅ, ଶାସ୍ତ୍ର ପଢୁଥାଅ, ଆଚ୍ଛା ଏଥିରୁ କଣ ମିଳିବ କିଛି ହେଲେ ବି ଜଣା ନାହିଁ। ଏକମାତ୍ର ବାବା ହିଁ ସମସ୍ତଙ୍କର ଶାନ୍ତି ଏବଂ ସୁଖର ଦାତା ଅଟନ୍ତି। ସତ୍ୟ ଯୁଗରେ ସୁଖ ବି ଅଛି ତ ଶାନ୍ତି ବି ଅଛି। ଭାରତରେ ସୁଖ ଶାନ୍ତି ଥିଲା, ଏବେ ନାହିଁ, ତେଣୁ ଭକ୍ତି କରି ଦ୍ୱାରଦ୍ୱାର ଭ୍ରମିତ ହେଉଛନ୍ତି। ଏବେ ତୁମେ ଜାଣିଛ ଯେ ଶାନ୍ତିଧାମ ସୁଖଧାମକୁ ଏକମାତ୍ର ବାବା ହିଁ ନେଇଯାଉଛନ୍ତି। ବାବା ଆମେ କେବଳ ଆପଣଙ୍କୁ ମନେ ପକାଇବୁ, ଆପଣଙ୍କ ଠାରୁ ହିଁ ସମ୍ପତ୍ତି ନେବୁ। ବାବା କହୁଛନ୍ତି, ଦେହ ସହିତ ଦେହର ସବୁ ସମ୍ବନ୍ଧକୁ ଭୁଲି ଯିବାର ଅଛି, ଏକା ବାପାଙ୍କୁ ହିଁ ମନେ ପକାଇବାର ଅଛି, ଆତ୍ମାକୁ ଏଇଠାରେ ହିଁ ପବିତ୍ର ହେବାର ଅଛି, ଯୋଗଯୁକ୍ତ ନହେଲେ ଦଣ୍ଡ ଭୋଗିବାକୁ ପଡିବ, ପଦ ମଧ୍ୟ ଭ୍ରଷ୍ଟ ହୋଇଯିବ। ତେଣୁ ବାପା କହୁଛନ୍ତି ଯୋଗର ମେହନତ କର, ଆତ୍ମା ମାନଙ୍କୁ ବୁଝାଉଛନ୍ତି। ଆଉ କୌଣସି ସତସଙ୍ଗ ଆଦିରେ ଏପରି ନାହିଁ ଯେଉଁଠାରେ ଏପରି କହିବେ, ହେ ଆତ୍ମିକ ସନ୍ତାନ ମାନେ, ଏହା ହେଉଛି ଆଧ୍ୟାତ୍ମିକ ଜ୍ଞାନ ଯାହାକି ଆତ୍ମିକ ପିତାଙ୍କ ଠାରୁ ସନ୍ତାନ ମାନଙ୍କୁ ମିଳୁଛି। ରୁହୁ ଅର୍ଥାତ୍ ନିରାକାର, ଶିବ ମଧ୍ୟ ନିରାକାର ଅଟନ୍ତି ନା, ତୁମର ଆତ୍ମା ମଧ୍ୟ ବିନ୍ଦୁ ବହୁତ ଛୋଟ, ଦିବ୍ୟ ଦୃଷ୍ଟି ବିନା ତାକୁ କେହି ଦେଖିପାରିବେ ନାହିଁ। ଦିବ୍ୟ ଦୃଷ୍ଟି ବାବା ହିଁ ଦିଅନ୍ତି। ଭକ୍ତମାନେ ବସି ହନୁମାନ ଗଣେଶ ଆଦିଙ୍କର ପୂଜା କରୁଛନ୍ତି, ତେବେ ବର୍ତ୍ତମାନ ତାଙ୍କର ସାକ୍ଷାତକାର କିପରି ହେବ? ବାବା କହୁଛନ୍ତି ମୁଁ ହିଁ ହେଉଛି ଦିବ୍ୟ ଦୃଷ୍ଟିଦାତା, ଯିଏ ବହୁତ ଭକ୍ତି କରନ୍ତି ସେମାନଙ୍କୁ ମୁଁ ହିଁ ସାକ୍ଷାତକାର କରାଇଥାଏ, କିନ୍ତୁ ଏଥିରେ ଫାଇଦା କିଛି ବି ହୁଏ ନାହିଁ, କେବଳ ଖୁସି ହୋଇଯାନ୍ତି, ପାପ ତ କରିଥାନ୍ତି, କିଛି ବି ତ ମିଳେ ନାହିଁ, ପାଠପଢା ବିନା କଣ କିଛି ହୋଇପାରିବ? ଦେବତା ମାନେ ସର୍ବଗୁଣ ସମ୍ପନ୍ନ ଅଟନ୍ତି, ତୁମେ ମଧ୍ୟ ଏହିପରି ହୁଅ ନା। ଆଉ ସବୁ ହେଉଛି ଭକ୍ତି ମାର୍ଗର ସାକ୍ଷାତକାର। ବାସ୍ତବରେ କୃଷ୍ଣଙ୍କ ସହିତ ଝୁଲିବା, ସ୍ୱର୍ଗରେ ତାଙ୍କ ସହିତ ରହିବା, ଏହା ତ ପାଠପଢା ଉପରେ ନିର୍ଭର କରେ। ଯେତିକି ଶ୍ରୀମତରେ ଚାଲିବ ସେତିକି ଉଚ୍ଚପଦ ପାଇବ। ଭଗବାନଙ୍କର ଶ୍ରୀମତ ବୋଲି ଗାୟନ ରହିଛି, ଶ୍ରୀକୃଷ୍ଣଙ୍କର ଶ୍ରୀମତ କୁହାଯିବ ନାହିଁ। ପରମ ପିତା ପରମାତ୍ମାଙ୍କ ଶ୍ରୀମତ ଆଧାରରେ ଶ୍ରୀକୃଷ୍ଣଙ୍କର ଆତ୍ମା ଏହି ପଦ ପାଇଛନ୍ତି। ତୁମର ଆତ୍ମା ମଧ୍ୟ ଦେବତା ଧର୍ମରେ ଥିଲା, ଅର୍ଥାତ୍ ଶ୍ରୀକୃଷ୍ଣଙ୍କ କୂଳରେ ଥିଲା। ଭାରତବାସୀ ମାନଙ୍କୁ ଏହା ଜଣା ନାହିଁ ଯେ ରାଧା କୃଷ୍ଣଙ୍କର ପରସ୍ପର ମଧ୍ୟରେ କଣ ସମ୍ପର୍କ ଥିଲା। ଦୁଇ ଜଣ ଅଲଗା ଅଲଗା ରାଜ୍ୟର ଥିଲେ, ପୁଣି ସ୍ୱୟଂବର ପରେ ଲକ୍ଷ୍ମୀ ନାରାୟଣ ହୋଇଥାନ୍ତି। ଏହି ସବୁ କଥା ବାବା ହିଁ ଆସି ବୁଝାଉଛନ୍ତି। ଏବେ ତୁମେ ସ୍ୱର୍ଗର ରାଜକୁମାର ରାଜକୁମାରୀ ହେବା ପାଇଁ ପଢୁଛ। ରାଜକୁମାର କୁମାରୀଙ୍କର ଯେତେବେଳେ ସ୍ୱୟଂବର ହୁଏ ସେତେବେଳେ ନାମ ବଦଳି ଯାଏ। ତେବେ ବାପା ପିଲାମାନଙ୍କୁ ଏହିପରି ଦେବତା କରୁଛନ୍ତି। ଯଦି ବାପାଙ୍କ ଶ୍ରୀମତରେ ଚାଲିବ ତେବେ ତୁମେ ଦେବତା ହୋଇପାରିବ। ତୁମେ ହେଉଛ ମୁଖବଂଶାବଳୀ, ସେମାନେ ହେଲେ ଗର୍ଭଜାତ ସନ୍ତାନ। ଦୁନିଆର ବ୍ରାହ୍ମଣ ମାନେ ହାତଗଣ୍ଠି ପକାଇଥାନ୍ତି କାମଚିତାରେ ବସାଇବା ପାଇଁ। ଏବେ ତୁମେ ସତ୍ୟ ସତ୍ୟ ବ୍ରାହ୍ମଣ ମାନେ କାମଚିତାରୁ ଓହ୍ଲାଇ ଜ୍ଞାନ ଚିତାରେ ବସାଇବା ପାଇଁ ହସ୍ତଗଣ୍ଠି ବାନ୍ଧୁଛ। ତେଣୁ ବିକାରକୁ ତ୍ୟାଗ କରିବାକୁ ହେବ। ଏଠିକାର ପିଲାମାନେ ତ ଲଢେଇ ଝଗଡା କରି ପଇସା ଆଦି ସବୁ ବରବାଦ କରିଦେଉଛନ୍ତି। ଆଜିକାଲି ଦୁନିଆରେ ବହୁତ ଭ୍ରଷ୍ଟାଚାର ହୋଇଗଲାଣି। ସବୁଠାରୁ ଖରାପ ବେମାରୀ ହେଉଛି ସିନେମା ଦେଖିବା। ଭଲ ପିଲାମାନେ ମଧ୍ୟ ବାୟୋସ୍କୋପ ଦେଖିବାକୁ ଯାଇ ଖରାପ ହୋଇଯାଇଥାନ୍ତି। ତେଣୁ ବିକେ ମାନଙ୍କୁ ବାୟୋସ୍କୋପ ଦେଖିବାକୁ ଯିବାକୁ ମନା। ହଁ, ଯିଏ ମଜବୁତ ଅଛନ୍ତି ସେମାନଙ୍କୁ ବାବା କହୁଛନ୍ତି ସେଠାରେ ମଧ୍ୟ ତୁମେ ଯାଇ ସେବା କର। ତାଙ୍କୁ ବୁଝାଅ ଯେ ଏହା ତ ହେଉଛି ହଦର ବାୟୋସ୍କୋପ, ବେହଦର ବାୟୋସ୍କୋପ ମଧ୍ୟ ରହିଛି। ବେହଦର ବାୟୋସ୍କୋପରୁ ହିଁ ହଦର ଏହି ମିଛ ବାୟୋସ୍କୋପ ତିଆରି ହୋଇଛି। ଏବେ ତୁମ୍ଭ ମାନଙ୍କୁ ବାବା ବୁଝାଇଛନ୍ତି ଯେ ମୂଳ ବତନ ଯେଉଁଠି ସବୁ ଆତ୍ମା ମାନେ ରହନ୍ତି, ପୁଣି ମଝିରେ ସୂକ୍ଷ୍ମ ବତନ ମଧ୍ୟ ରହିଛି, ଏହା ହେଉଛି ସାକ୍ଷର ବତନ। ସାରା ଖେଳ ଏଇଠାରେ ହିଁ ଚାଲେ, ଏହି ଚକ୍ର ଘୁରି ଚାଲିଥାଏ। ତୁମ ବ୍ରାହ୍ମଣ ସନ୍ତାନ ମାନଙ୍କୁ ହିଁ ସ୍ୱଦର୍ଶନ ଚକ୍ରଧାରୀ ହେବାର ଅଛି, ଦେବତା ମାନଙ୍କୁ ନୁହେଁ। କିନ୍ତୁ ଏହି ଅଳଙ୍କାର ବ୍ରାହ୍ମଣ ମାନେ ପୁରୁଷାର୍ଥୀ ହୋଇଥିବାରୁ ତାଙ୍କୁ ଦିଆଯାଏ ନାହିଁ। ଆଜି ଭଲ ଭାବରେ ଚାଲୁଛନ୍ତି, କାଲି ତଳକୁ ଚାଲି ଯାଇଥାନ୍ତି। ତେଣୁ ଦେବତା ମାନଙ୍କୁ ଅଳଙ୍କାର ଦେଇଛନ୍ତି, ଶ୍ରୀକୃଷ୍ଣଙ୍କ ପାଇଁ ଦେଖାନ୍ତି ଯେ ସ୍ୱଦର୍ଶନ ଚକ୍ର ଦ୍ୱାରା ଅକାଶୁର ବକାଶୁର ଆଦିକୁ ମାରିଲେ। ତାଙ୍କୁ ତ ଅହିଂସା ପରମ ଧର୍ମ କୁହାଯାଉଛି, ପୁଣି ସେ ହିଂସା କିପରି କରିବେ? ଏହା ସବୁ ହେଉଛି ଭକ୍ତି ମାର୍ଗର ସାମଗ୍ରୀ। ଯେଉଁଠାକୁ ଯାଅ ଶିବଙ୍କର ଲିଙ୍ଗ ନିଶ୍ଚିନ୍ତ ଥିବ। କେବଳ ତାଙ୍କର ନାମ ଅଲଗା ଅଲଗା ରଖିଦେଇଛନ୍ତି। ମାଟିର ଅନେକ ଦେବୀ ମୂର୍ତ୍ତି ତିଆରି କରନ୍ତି, ହଜାର ହଜାର ଟଙ୍କା ଖର୍ଚ୍ଚ କରି ସଜାନ୍ତି, ତିଆରି କରି ପୂଜା କରନ୍ତି, ପାଳନା କରି ପୁଣି ପାଣିରେ ଡୁବାଇ ଦିଅନ୍ତି। କଣ୍ଢେଇ ପୂଜାରେ କେତେ ପଇସା ଖର୍ଚ୍ଚ କରୁଛନ୍ତି, ହେଲେ କିଛି ବି ତ ମିଳିଲା ନାହିଁ। ବାବା ବୁଝାଉଛନ୍ତି, ଏହା ସବୁ ପଇସା ବରବାଦ କରିବାର ଭକ୍ତି ଅଟେ, ଯାହାଦ୍ୱାରା ସିଡ଼ିରୁ ତଳକୁ ଖସି ଆସିଛନ୍ତି। ବାବା ଆସିଲେ ତେବେ ସମସ୍ତଙ୍କର ଉନ୍ନତିର କଳା ହୋଇଥାଏ। ବାବା ସମସ୍ତଙ୍କୁ ଶାନ୍ତି ଧାମ ସୁଖ ଧାମକୁ ନେଇଯାଆନ୍ତି। ଏଠାରେ ପଇସା ବରବାଦ କରିବାର କୌଣସି କଥା ନାହିଁ। ପୁଣି ଭକ୍ତି ମାର୍ଗରେ ତୁମେ ପଇସା ବରବାଦ କରି କରି ଦେବାଳିଆ ହୋଇଯାଇଛ। ସ୍ୱଚ୍ଛଳ ଏବଂ ଦେବାଳିଆ ହେବାର କଥା ବାବା ବସି ବୁଝାଉଛନ୍ତି। ତୁମେ ଏଇ ଲକ୍ଷ୍ମୀ ନାରାୟଣଙ୍କ ରାଜକୁଳର ଥିଲ ନା? ବର୍ତ୍ତମାନ ତୁମକୁ ନରରୁ ନାରାୟଣ ହେବାର ଶିକ୍ଷା ବାବା ଦେଉଛନ୍ତି। ସେଇ ପଣ୍ଡିତମାନେ ତିଜିରି କଥା ବା ତୃତୀୟ ନେତ୍ରର କଥା ଅମର କଥା ଶୁଣାନ୍ତି, ସେସବୁ ମିଛ, କିନ୍ତୁ ଏହା ହେଉଛି ପ୍ରକୃତ ତିଜିରିର କଥା, ଯାହାଦ୍ୱାରା ଆତ୍ମାର ଜ୍ଞାନର ତୃତୀୟ ନେତ୍ର ଖୋଲିଯାଉଛି, ସାରା ଚକ୍ର ବୁଦ୍ଧିରେ ଆସିଯାଉଛି। ତୁମକୁ ଜ୍ଞାନର ତୃତୀୟ ନେତ୍ର ମିଳୁଛି, ଅମର କଥା ମଧ୍ୟ ଶୁଣୁଛ, ଅମର ବାବା ତୁମକୁ କଥା ଶୁଣାଉଛନ୍ତି, ଅମରପୁରୀର ମାଲିକ କରାଉଛନ୍ତି। ଅମରପୁରୀରେ ତୁମର କେବେ ବି ମୃତ୍ୟୁ ହୁଏ ନାହିଁ। ଏଠାରେ ତ ମନୁଷ୍ୟମାନଙ୍କୁ କେତେ କାଳର ଭୟ ରହୁଛି, ସେଠାରେ ଡରିବାର କାନ୍ଦିବାର କୌଣସି କଥା ନାହିଁ। ଖୁସିରେ ପୁରୁଣା ଶରୀର ଛାଡ଼ି ନୂଆ ନିଅନ୍ତି। ଏଠାରେ ଦେହ ତ୍ୟାଗ କଲେ ମନୁଷ୍ୟମାନେ କେତେ କାନ୍ଦନ୍ତି, ଏହା ହେଉଛି କାନ୍ଦିବାର ଦୁନିଆ। ବାବା କହୁଛନ୍ତି, ଏହା ତ ହେଉଛି ପୂର୍ବ ନିର୍ମିତ ଡ୍ରାମା। ପ୍ରତ୍ୟେକ ଆତ୍ମା ନିଜ ନିଜର ଅଭିନୟ କରି ଚାଲିଛନ୍ତି। ଏହି ଦେବତାମାନେ ମହଜିତ ଅଟନ୍ତି ନା? ଏହି ଦୁନିଆରେ ତ ଅନେକ ଗୁରୁ ଅଛନ୍ତି, ଯାହାଙ୍କ ଠାରୁ ଅନେକ ମତ ମିଳୁଛି। ପ୍ରତ୍ୟେକ ବ୍ୟକ୍ତିଙ୍କର ନିଜସ୍ୱ ମତ ଥାଏ। ସନ୍ତୋଷୀ ଦେବୀ ବୋଲି ଜଣେ ଅଛନ୍ତି, ଯାହାଙ୍କର ପୂଜା ହୋଇଥାଏ। ତେବେ ସନ୍ତୋଷୀ ଦେବୀ ମାନେ ତ ସତ୍ୟ ଯୁଗରେ ହେବେ, ଏଠାରେ କୁଆଡୁ ଆସିବେ? ସତ୍ୟ ଯୁଗରେ ଦେବତାମାନେ ସର୍ବଦା ସନ୍ତୁଷ୍ଟ ଥାନ୍ତି, ଏଠାରେ ତ କିଛି ନା କିଛି ଆଶା ରହିଥାଏ, ସେଠାରେ କୌଣସି ଆଶା ନଥାଏ। ବାପା ସମସ୍ତଙ୍କୁ ସନ୍ତୁଷ୍ଟ କରିଦେଉଛନ୍ତି। ତୁମେ ପଦମ୍ପତି ହୋଇଯାଉଛ, କୌଣସି ଅପ୍ରାପ୍ତ ବସ୍ତୁ ନଥାଏ। ଯାହାର ପ୍ରାପ୍ତି ପାଇଁ ଚିନ୍ତା ହେବ, ସେଠାରେ ଚିନ୍ତା ହିଁ ନଥାଏ। ବାବା କହୁଛନ୍ତି, ମୁଁ ହିଁ ହେଉଛି ସମସ୍ତଙ୍କର ସଦ୍ଗତି ଦାତା। ତୁମ ସନ୍ତାନମାନଙ୍କୁ ଏକୋଇଶ ଜନ୍ମ ପାଇଁ ଖୁସି ହିଁ ଖୁସି ଦେଇଥାନ୍ତି। ଏପରି ବାବାଙ୍କୁ ନିଶ୍ଚିନ୍ତ ମନେ ପକାଇବା ଉଚିତ। ବାବାଙ୍କ ସ୍ମୃତିରେ ହିଁ ତୁମର ପାପ ଭସ୍ମ ହେବ, ଆଉ ତୁମେ ସତ୍ୟପ୍ରଧାନ ହୋଇଯିବ। ଏହା ହେଉଛି ବୁଝିବାର କଥା। ଯେତେ ଅନ୍ୟମାନଙ୍କୁ ବୁଝାଇବ, ସେତେ ତୁମର ପ୍ରଜା ତିଆରି ହେବେ, ଆଉ ତୁମେ ଉଚ୍ଚପଦ ପାଇବ। ଏହା କୌଣସି ସାଧୁମାନଙ୍କର କଥା ନୁହେଁ, ଏ କଥା ଭଗବାନ ବସି ବ୍ରହ୍ମାଙ୍କ ମୁଖ ଦ୍ୱାରା ବୁଝାଉଛନ୍ତି। ବର୍ତ୍ତମାନ ତୁମେ ସନ୍ତୁଷ୍ଟ ଦେବୀ ଦେବତା ହେଉଛ, ଏବେ ତୁମକୁ ସମ୍ପୂର୍ଣ୍ଣ ପବିତ୍ର ହେବାର ପ୍ରତିଜ୍ଞା ମଧ୍ୟ କରିବାକୁ ହେବ, କାହିଁକି ନା ତୁମକୁ ପବିତ୍ର ଦୁନିଆକୁ ଯିବାର ଅଛି, ତେଣୁ କେବେ ହେଲେ ପତିତା ହେବାର ନାହିଁ। ବାପା ହିଁ ଏହି ବ୍ରତ ଶିଖାଇଛନ୍ତି। ମନୁଷ୍ୟମାନେ ତ ପୁଣି ଅନେକ ପ୍ରକାରର ବ୍ରତ କରିଦେଇଛନ୍ତି। ଆଚ୍ଛା, ମିଠ ମିଠ ଶିଖିଲେ ଦେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପର୍ଣ୍ଣ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ନମ୍ବର ଏକ, ଏକମାତ୍ର ବାପାଙ୍କ ମତରେ ଚାଲି ସର୍ବଦା ସନ୍ତୁଷ୍ଟ ରହି ସନ୍ତୋଷୀ ଦେବୀ ହେବାର ଅଛି, ଏଠାରେ କୌଣସି ବି ଆଶା ରଖିବାର ନାହିଁ। ବାବାଙ୍କ ଠାରୁ ସର୍ବ ପ୍ରାପ୍ତି କରି ପଦ୍ମପତି ହେବାର ଅଛି। ନମ୍ବର ଦୁଇ, ସବୁଠାରୁ ଅଧିକ ଭ୍ରଷ୍ଟାଚାରୀ କରୁଥିବା ସାଧନ ହେଉଛି ସିନେମା, ତେଣୁ ତୁମକୁ ସିନେମା ଦେଖିବାକୁ ମନା କରାଯାଇଛି। ଯଦି ତୁମେ ବାହାଦୁର ଅଟ, ତେବେ ହଦ୍ ଏବଂ ବେହଦର ବାଇସ୍କୋପର ରହସ୍ୟକୁ ଜାଣି ଅନ୍ୟମାନଙ୍କୁ ବୁଝାଅ, ସେବା କର। ବରଦାନ ପୁରୁଷାର୍ଥରେ ତଥା ସେବାରେ ବିଧିପୂର୍ବକ ବୃଦ୍ଧି ପ୍ରାପ୍ତ କରୁଥିବା ତୀବ୍ର ପୁରୁଷାର୍ଥୀ ଭବ। ବ୍ରାହ୍ମଣ ଅର୍ଥାତ୍ ବିଧିପୂର୍ବକ ଜୀବନ। କୌଣସି ବି କାର୍ଯ୍ୟ ସେତେବେଳେ ସଫଳ ହୋଇଥାଏ ଯେତେବେଳେ ତାହା ବିଧିପୂର୍ବକ ଭାବରେ କରାଯାଇଥାଏ। ଯଦି କୌଣସି କଥାରେ ନିଜର ପୁରୁଷାର୍ଥରେ ବା ସେବାରେ ବୃଦ୍ଧି ହେଉନାହିଁ, ତେବେ ନିଶ୍ଚିନ୍ତ ଭାବରେ କୌଣସି ବିଧିରେ କମି ରହିଛି। ତେଣୁ ଚେକ୍ କର, ଅମୃତ ବେଳା ଠାରୁ ରାତି ପର୍ଯ୍ୟନ୍ତ ମନ, ବଚନ, କର୍ମ ଅଥବା ସମ୍ପର୍କ ବିଧିପୂର୍ବକ ରହିଛି ତ, ଅର୍ଥାତ୍ ବୃଦ୍ଧି ହୋଇଛି ତ। ଯଦି ହୋଇନାହିଁ ତେବେ କାରଣକୁ ଚିନ୍ତା କର ଏବଂ ତାର ନିବାରଣ କର, ତେବେ ଆଉ ନିରାଶ ହେବ ନାହିଁ। ଯଦି ତୁମର ଜୀବନ ବିଧିପୂର୍ବକ ଅଟେ ତେବେ ବୃଦ୍ଧି ନିଶ୍ଚିନ୍ତ ହେବ ଏବଂ ତୁମେ ତୀବ୍ର ପୁରୁଷାର୍ଥୀ ହୋଇଯିବ। ସ୍ଲୋଗାନ ସ୍ୱଚ୍ଛତା ଏବଂ ସତ୍ୟତାରେ ସମ୍ପର୍ଣ୍ଣ ହେବା ହିଁ ସ୍ୱଚ୍ଛ ପବିତ୍ରତା ଅଟେ। ଅବ୍ୟକ୍ତ ଇସାରା ନିଜ ପ୍ରତି ଏବଂ ସମସ୍ତଙ୍କ ପ୍ରତି ନିଜର ସଂକଳ୍ପ ଦ୍ୱାରା ଯୋଗର ଶକ୍ତି ଗୁଡ଼ିକୁ ପ୍ରୟୋଗ କର। ଯେତେବେଳେ ବାଣୀ ଦ୍ୱାରା କୌଣସି କାର୍ଯ୍ୟରେ ସିଦ୍ଧି ମିଳୁନାହିଁ ସେତେବେଳେ କହୁଚ ଇଏ ବାଣୀ ଦ୍ୱାରା ବୁଝିବେ ନାହିଁ, ବରଂ ସୁଭାବନା ଦ୍ୱାରା ପରିବର୍ତ୍ତନ ହେବେ। ଯେଉଁଠି ବାଣୀ କାର୍ଯ୍ୟକୁ ସଫଳ କରିପାରିବ ନାହିଁ ସେଠାରେ ଶାନ୍ତିର ଶକ୍ତିର ସାଧନ ଶୁଭ ସଂକଳ୍ପ, ଶୁଭ ଭାବନା ଏବଂ ନୟନର ଭାଷା ଦ୍ୱାରା ଦୟା ଏବଂ ସ୍ନେହର ଅନୁଭୂତି ହିଁ କାର୍ଯ୍ୟକୁ ସିଦ୍ଧ କରିଦେଇପାରିବ। ଆଚ୍ଛା, ଓମ୍ ଶାନ୍ତି।